ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଉଲ୍ଲେଖନୀୟ ସେବା ଲାଗି 15 ସେବିକାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି। ବୁର୍ଲା ଭୀମସାର ସୁପର ସ୍ପେଶାଲିଟି କୋଠାକେ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସ୍ୱାସ୍ଥ୍ୟ ଇକୋସିଷ୍ଟମକେ ବର୍କସ କରବାରକେ ଦେଲେ ଜୋର। ତିସ୍ତା ନଦୀ ଦୁର୍ଘଟଣାତି ଆହତ ଓଡ଼ିଆ ଯାତ୍ରୀମାନଙ୍କୁ ଉଦ୍ଧାର, ଚିକିତ୍ସା ଆର୍ ଫିରେଇ ଆନ୍ବାର ବାବଦେ ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସଙ୍ଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଉର୍ ବଙ୍ଗୋପସାଗରନ ବନିଥିବାର ଅବପାତ ଲଘୁଚାପ ରୂପ ନେବାର ସମ୍ଭାବନା। ଏଥର ପୂରା ଖବର। ନର୍ସିଂ ସେବା କ୍ଷେତ୍ରତି ଉଲ୍ଲେଖନୀୟ ଅବଦାନ ଲାଗି 15 ସେବିକାଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର 2025 ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନର ଆୟୋଜ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେବିକାମାନଙ୍କୁ ପୁରସ୍କୃତ କରିଛନ୍। ସମାରୋହଟି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା, ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଆଉ ପ୍ରତାପ ରାଓ ଯାଦବ ଉପସ୍ଥିତ ଥିଲେ। ଇନ ଜନେଇ ଦିଆଯାଇପାରେ ଯେ 1973 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏହି ପୁରସ୍କାର ଦିଆଯାଇ ଆସୁଛି। ଜାତୀୟ ପରୀକ୍ଷା ସଂସ୍ଥା NTA ପରିଚାଳିତ ନିଟ୍ PG ପରୀକ୍ଷାକେ ଗୋଟେ ସିଟିଂଟି କରବାରକେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍। ଏ ବାବଦ ଗୋଟେ ମାମଲାର ଶୁଣାଣି କରିକି 2 ସିଟିଂଟି ହେଉଥିବାର ପରୀକ୍ଷାକେ ସୁପ୍ରିମକୋର୍ଟ ଭୁଲ ଦର୍ଶାବାର ସହିତ NBT ଆବେଦନକେ ଅଗ୍ରାହ୍ୟ କରିଛନ୍। ଛାତ୍ରଛାତ୍ରୀମାନଙ୍କୁ ସମାନ ପରିବେଶର ସୁଯୋଗ ମିଳିବାର ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍। ସୂଚନା ଅନୁସାରେ ଆଗନୁ ଧାରିଚ ସମୟ ଜୁନ୍ 15 NIT PG ପରୀକ୍ଷା ହେବା ବୋଲି ଜଣାପଡ଼ିଛି। ସମ୍ବଲପୁର ଜିଲ୍ଲାର ବୁର୍ଲା ଭୀମସାରର ସୁପର ସ୍ପେଶାଲିଟି କୋଠାକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଡାକ୍ତରୀ ସେବାକେ ସରକାର ଅତ୍କା ଧ୍ୟାନ ଦେବାର ସହିତ ସ୍ୱାସ୍ଥ୍ୟ ଇକୋସିଷ୍ଟମକେ ବର୍କସ କରବାର ଉପରେ ଜୋର୍ ଦେଇଛନ୍। 150 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବାର ଇ କୋଠା ଉଦ୍ଘାଟନ ହେଲା ଉତ୍ରୁ ପଶ୍ଚିମ ଓଡ଼ିଶାନ ରୋଗୀ ସେବା କ୍ଷେତ୍ରତି ବରଦାନ ସାଜବା। ଇ କୋଠାନୁ ରୋଗୀମାନେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ। ଇତି ପ୍ଲାଷ୍ଟିକ ସର୍ଜରୀ, ପେଡିଆଟ୍ରିକ୍ ସର୍ଜରୀ, ହେମାଟୋଲୋଜି, ଏଣ୍ଡ୍ରୋକ୍ରାଇନୋଲୋଜି, ଗେଷ୍ଟ୍ରୋ ଏଣ୍ଡ୍ରୋଲୋଜି ବିଭାଗ ସହିତ 85 ICU ବେଡ୍, ଅତ୍ୟାଧୁନିକ MRI ମେସିନ୍, CT ସ୍କେନ୍ ବାଗିର ବ୍ୟବସ୍ଥା ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ଶ୍ରୀ ପ୍ରଧାନଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସିକିମ୍ର ତିସ୍ତା ନଦୀଠାରେ ପର୍ଯ୍ୟଟକମାନଙ୍କର ଗାଡ଼ି ଦୁର୍ଘଟଣା ହୋଇକରି ପଡ଼ିଯିବାନୁ କେତେଜଣ ଓଡ଼ିଆ ଯାତ୍ରୀ ନିଖୋଜ ହୋଇଛନ୍। ଓଡ଼ିଆ ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଆଉ ସେମାନଙ୍କୁ ସୁରକ୍ଷିତ ଫେରାଇ ଆନ୍ବାର ଲାଗି ରାଜ୍ୟ ପରିବହନ ବିଭାଗର ଅତିରିକ୍ତ କମିଶନର ଆଉ ଯୁଗ୍ମ କମିଶନରଙ୍କ ସହିତ ଗୋଟିଏ ଖାସ୍ ଦଲ ସିକିମ୍ ଯାଇଛନ୍। ଘଟଣାକେ ନେଇକରି ସିକିମ୍ ସରକାରଙ୍କ ସହିତ ରାଜ୍ୟ ସରକାର ଯୋଗାଯୋଗଟି ଅଛନ୍। ସିଆଡ଼େ ଦୁର୍ଘଟଣା ଖବର ପାଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିଛନ୍। ସୂଚନା ଅନୁସାରେ ଗଲା ରାତି 11 ପର୍ଯ୍ୟଟକଙ୍କ ସହିତ ଗୋଟିଏ ଗାଡ଼ି ଗେଙ୍ଗଟକ୍ ଆଡ଼କେ ଯାଉଥିବାର ବେଲ୍କେ ଚୁଙ୍ଗଥାଙ୍ଗ ମୁନ୍ସିଥାଙ୍ଗଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପବିତ୍ର ଶୀତଳଷଷ୍ଠୀ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭିଡ଼ିଓ ବାର୍ତ୍ତା ଜରିଏ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଦେବଦେବ ମହାଦେବ ଆଉ ମାତା ପାର୍ବତୀଙ୍କର ଅପାର କୃପାନୁ ସମ୍କର ଜୀବନ କଲ୍ୟାଣମୟ ହେବାର ସହିତ ସୁଖ ସମୃଦ୍ଧି ଭରି ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଦେବଦମ୍ପତିଙ୍କ ଆଶୀର୍ବାଦରେ ସଂସାରରେ ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ଆସେ। ଆମର ସମ୍ବଲପୁର ଓ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀମାନଙ୍କ ପାଇଁ ଶୀତଳଷଷ୍ଠୀ ଉତ୍ସବ ଏକ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ। ଆସନ୍ତୁ ଏହି ପବିତ୍ର ଅବସରରେ ଆମେ ମା ଶୀତଳାଙ୍କ ଆଶୀର୍ବାଦ ନେଇ ସମସ୍ତଙ୍କ ସ୍ୱାସ୍ଥ୍ୟ, ସମୃଦ୍ଧି ଓ ଶାନ୍ତି ପାଇଁ କାମନା କରିବା ସହିତ ଓଡ଼ିଶାର ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ଦିଗରେ ଉଦ୍ୟମ ଜାରି ରଖିବା। ଜୁହାର।
ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛି। ଆଜି ରାତି ଶ୍ରୀ ଶ୍ରୀ ଲୋକନାଥ ବାବା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ଶିବ ମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ହନୁମାନ ନିୟୁତା ଯାତ୍ରା ହେଉଛି। ଆଇବାକାଲି ରାତି ସବୁ ଶିବ ମନ୍ଦିରର ଦେବଦେବ ମହାଦେବ ବରାତି ବାହାରିବେ। ବ୍ରାହ୍ମମୁହୂର୍ତ୍ତନୁ କନ୍ୟା ମାତାପିତାଙ୍କର ଜାଗାତି ଦେବଦେବ ମହାଦେବ ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିହାଘର ହେବା। ପରଦିନ ଅଧାରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରି କରି ତାର ଆରଦିନ ଉପରବେଲା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫେରିବେ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ହେଉଥିବାର OTET ସ୍ୱତନ୍ତ୍ର ପରୀକ୍ଷା ଆଇବା ଜୁଲାଇ 20 ହେବା। ପହିଲା ସିଟିଂ ସକାଳର 9 11:30 ତକ ଆଉ 2 ସିଟିଂ ମଧ୍ୟାହ୍ନର 2 ରୁ 4:30 ତକ ହେବା। ରାଇଜେ ମୌସୁମୀ ବର୍ଷା ସମିଆତି ଦେଖାଦେଉଥିବାର ସମସ୍ୟାର ମୁକାବିଲା କରବାର୍ ଲାଗି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫୁ ଆଜି ପ୍ରାକ୍ ମୌସୁମୀ ପ୍ରସ୍ତୁତି ବୈଠକ ହୋଇଯାଇଛି। ସମ୍ବଲପୁର ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରୁ ଆଭାସୀ ଜରିଏ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକଟି ଯୋଗ ଦେଇକରି ପ୍ରାକୃତିକ ବିପର୍ଯ୍ୟୟ କାଲ ବୈଶାଖୀର ତାଣ୍ଡବ ମୌସୁମୀ ବର୍ଷା ପବନ ଥି ଫସଲ ନୁକସାନର ତୁର୍ତ୍ତି ଆକଳନ କରିକି ରିପୋର୍ଟ ଦେବାରକେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହିତ ଜିଲ୍ଲାପାଳମାନେ ଆଭାସୀ ଜରିଏ ସାମିଲ ହୋଇଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗତି ରାଜ୍ୟ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫୁ ପୁରୀଠାରେ ଆଜି ଦୁଇଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଛୁଆମାନଙ୍କର ବିକାଶ ଲାଗି ସ୍ନେହ, ସୁରକ୍ଷିତ ଆର୍ ପୋଷଣ ଭରା ପାରିବାରିକ ପରିବେଶର ଦରକାର ଆଏ ବୋଲି କହିଛନ୍। ପ୍ରାଥମିକ ଶିକ୍ଷକମାନଙ୍କର ଅନ୍ଲାଇନ୍ ବଦଲି କ୍ୟାଲେଣ୍ଡରକେ ସରକାର ବଦଲେଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ବଦଲି ଲାଗି ଇଚ୍ଛୁକ ଶିକ୍ଷକମାନେ ଜୁନ୍ 6 ତାରିଖ ଭିତରେ ଆବେଦନ କରିପାରିବେ। ସବୁ ପ୍ରକାରର ସରକାରୀ ପ୍ରକ୍ରିୟା ସରିଲା ଉତ୍ତରୁ ଜୁଲାଇ 7 ଆର୍ 9 ତାରିଖ ଭିତରେ ବଦଲି ଆବେଦନର ଚଏସ୍ ଲକିଂ ଆଉ 18 ତାରିଖ ତାଲିକା ବାହାର କରାଯିବା। ସମ୍ବଲପୁର ପାଖର ମାନେଶ୍ୱରଠାରେ ଆଇବା 3 ତାରିଖ ହେବାରକେ ଥିବା ଜିଲ୍ଲା ପ୍ରଶାସନର ଜନଶୁଣାଣି ଲାଗି ଆଜି ଦିନର 11 ବଜେନୁ ପଞ୍ଜୀକରଣ ପ୍ରକ୍ରିୟା ମୂଲିଛି। ଇଟା ଆଇବା କାଲ୍ ବେଲବୁଡ଼ର 5:30 ବଜେ ତକ୍ ଚାଲ୍ବା। ଇତାର୍ ଜରିଏ ପଞ୍ଜୀକୃତ ଲୁକେ ସ୍ୱୀକାର ପତ୍ର ସଙ୍ଗେ ବ୍ୟକ୍ତିଗତ ପରିଚୟପତ୍ର ଆଉ ଅଭିଯୋଗ ଧରିକରି ଧାରିତ ଜାଗାକେ ଆସ୍ବାର୍କେ ପ୍ରଶାସନ ତରଫୁ ସୂଚନା ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫୁ ଶିଶୁ ସୁରକ୍ଷା ବାବଦ ଗୋଟିଏ କର୍ମଶାଳା ହୋଇଯାଇଛି। କର୍ମଶାଳାଟି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଆଉ ଭିନ୍ ଭିନ୍ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ମିଶନ ବାତ୍ସଲ୍ୟକେ ତୁର୍ତ୍ତି କରବାର୍ ଲାଗି ଶିଶୁ ସୁରକ୍ଷା ସମ୍ପର୍କିତ ଯୋଜନା ବାବଦେ ଆଲୋଚନା କରିଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ବରିଷ୍ଠ ଟେକ୍ନିସିଆନ୍ ହିମାଂଶୁ କୁମାର ପାଢ଼ୀ ଆଉ ଏମ୍ଟିଏସ୍ ଲମ୍ବୋଦର ବୁଦଲା ଆଜି ଚାକିରିନୁ ଅବସର ନେଇଛନ୍। ଶ୍ରୀ ପାଢ଼ୀ 1990 ସାଲୁ ଝାରସୁଗୁଡ଼ା ଏଲ୍ପିଟିନୁ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିବାର ବେଳେ ଶ୍ରୀ ବୁଦଲା 1988 ସାଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ଚାକିରି ଆରମ୍ଭ କରିଥିଲେ। ଆଜି ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫୁ ସମ୍ବଲପୁର କେନ୍ଦ୍ରନ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଇତି କେନ୍ଦ୍ରର ଅଭିଯାନ୍ତ୍ରିକ ମୁଖ୍ୟ ସୁବୋଧ କୁମାର ପାଲ ଆଉ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଉପସ୍ଥିତ ଥିଲେ। ସଭାକେ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ପରିଚାଳନା କରିଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ଆଜି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ଆମ ବସ୍ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ସିଡିଏମ୍ଓ ଆର୍ ଅଧିକାରୀମାନେ ଯୋଗ ଦେଇକରି ଜିଲ୍ଲାନ ଦୁର୍ଘଟଣା ରୋକବାର ଦିଗେ ପଦକ୍ଷେପ ନେବାରକେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର, ବିନକା ଆର୍ ସଦର ବ୍ଲକ୍ନ ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନ ହୋଇଯାଇଛି। କାର୍ଯ୍ୟକ୍ରମଟି ବୈଜ୍ଞାନିକମାନଙ୍କ ସଙ୍ଗେ ସିଧାସଳଖ ଚାଷୀମାନେ ଚାଷବାସ ସମସ୍ୟା ବାବଦେ ଆଲୋଚନା କରିଛନ୍। ସମ୍ବଲପୁର ଭିଏସ୍ଏସ୍ ଷ୍ଟାଡିୟମ୍ଠାରେ ଚାଲିଥିବା ସିଏମ୍ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟଟି ଆଜି ସକାଳବେଳା ସମ୍ବଲପୁର ଆଉ ଝାରସୁଗୁଡ଼ା ଦଲ ଭିତରେ ମ୍ୟାଚ୍ ହୋଇଥିଲା। ଇତି ସମ୍ବଲପୁର ଦଲ 2-1 ଗୋଲ୍ଥି ଜିତିଛି। ସେନ୍ତା ସଞ୍ଜବେଲେ ବଲାଙ୍ଗୀର ଆଉ ନୂଆପଡ଼ା ଭିତରେ ମ୍ୟାଚ୍ ଚାଲିଛି। ବଙ୍ଗୋପସାଗରନ ହୋଇଥିବାର ଗଭୀର ଅବପାତ ଦୁର୍ବଳ ହୋଇକରି ଲଘୁଚାପ ହୋଇଛି। ଇଟାର ଉତ୍ତରୁ ଆର୍ ଉତ୍ତର ପୂର୍ବ ଦିଗ୍କେ ଗତି କରୁଛି। ଇତାର ପ୍ରଭାବଟି ରାଜ୍ୟର ଉତ୍ତର ପୂର୍ବ ଇଲାକାନ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର 10 ଜିଲ୍ଲାକେ ଜବର ବର୍ଷା ନେଇକରି ପାଣିପାଗ କେନ୍ଦ୍ର ସତର୍କ କରିଛି। ଉଲ୍ଲେଖନୀୟ ସେବାର ଲାଗି 15 ସେବିକାଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗେଲ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି। ବୁର୍ଲା ଭୀମସାର ସୁପର ସ୍ପେଶାଲିଟି କୋଠାକେ ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସ୍ୱାସ୍ଥ୍ୟ ଇକୋସିଷ୍ଟମ୍କେ ବର୍କସ୍ କରବାର୍କେ ଦେଲେ ଜୋର୍। ତିସ୍ତା ନଦୀ ଦୁର୍ଘଟଣାତି ଆହତ ଓଡ଼ିଆ ଯାତ୍ରୀମାନଙ୍କୁ ଉଦ୍ଧାର, ଚିକିତ୍ସା ଆର୍ ଫେରାଇ ଆନ୍ବାର ବାବଦେ ସିକିମ୍ ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉର୍ ବଙ୍ଗୋପସାଗରନ ବନିଥିବା ଅବପାତ ଲଘୁଚାପ ରୂପ ନେବାର ସମ୍ଭାବନା। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।